ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ବୀର ସୁରେନ୍ଦ୍ର ସାଏଙ୍କର ଜନ୍ମ ମାଏଟ୍ ଖିଣା ସହିତ ସମ୍ବଲପୁରର ସବୁ ସ୍ୱାଧୀନତା ସଂଗ୍ରାମୀ ପୀଠର ଉନ୍ନତିକରଣ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ସମ୍ବଲପୁରଠାରେ ଗଲାକାଲି ହୋଇଥିବା ରାଜ୍ୟସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମଟି ଯୋଗଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ପଶ୍ଚିମ ଓଡ଼ିଶାର ଭିତରିଆ ଇଲାକାକେ ଗୋଟିଏ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରାଯିବା। ହୀରାକୁଦ, ଦେବ୍ରିଗଡ଼, ସମ୍ବଲପୁର ସହର, ସମଲେଇ ମନ୍ଦିର ସହିତ ହରିଶଙ୍କର ନୃସିଂହନାଥ ପୀଠକେ ଭିଲ୍ ବିକଶିତ କରାଯିବା। ସେନ୍ତା ପୂର୍ବ ଓଡ଼ିଶାନୁ ପଶ୍ଚିମ ଓଡ଼ିଶାକେ ଯୋଡ଼ିକରି ଗୋଟିଏ ଶିଳ୍ପ କରିଡର ତିଆର କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ ଯେ ସବୁ ଜିଲ୍ଲାକେ ସରକାର ଏହାଦେ ଯାଇକରି ଜନଶୁଣାଣି କରୁଛନ୍। ଆଇବା ଦିନେ ଦରକାର ପଡ଼ିଲେ ଜିଲ୍ଲାମାନଙ୍କେ କ୍ୟାବିନେଟ୍ ବୈଠକ ଭିଲ୍ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ ଘୋଷଣା କରିଛନ୍। ଇ ବଛରର ପହିଲା ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆଜି ହେବା। ଇ ମହାଜାଗତିକ ଦୃଶ୍ୟ ଭାରତର ସବୁ ଜାଗାନ ଦୃଶ୍ୟମାନ ହେବା। ରାତି 9:57 ଗ୍ରହଣ ଛିଇଁବା ଆର୍ ରାତିର 11:01 ପୂର୍ଣ୍ଣଗ୍ରାସ ଗ୍ରହଣ ମୂଲ ହୋଇକରି ଡେରି ରାତି 1:27 ସର୍ବମୁଖ୍ୟ ହେବା। ଚନ୍ଦ୍ରଗ୍ରହଣ ଲାଗି ଦିନର 12:57 ନୁ ପାକତ୍ୟାଗ କରାଯିବା। ରାତି 1:22 ତକ ହେବାର୍କେ ଥିବାରି ଗ୍ରହଣକେ ଖାଲି ଆଖିଥିବିଲ୍ ଦେଖିହେବା ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍। ଚନ୍ଦ୍ରଗ୍ରହଣ ଲାଗି ଆଜି ପୁରୀ ଶ୍ରୀମନ୍ଦିରନ ଖାସ୍ ନୀତିକାନ୍ତି ହେଉଛେ। ଗଲା ରାତି 2:00 ଦୁଆର ଫିଟାଯିବାର ସହିତ 2:40 ଭିତରେ ମଙ୍ଗଳ ଆଳତୀ କରାଯାଇଥିଲା। ତାର୍ ଉତରୁ ସବୁଦିନିଆ ନୀତିକାନ୍ତି ମୂଲ ହୋଇକରି ଦିନର 12:30 ତକ୍ ଚାଲ୍ବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ମିଳିଛେ। ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରନ ସକାଳର ମଙ୍ଗଳ ଆଳତୀ ଆର୍ ବାକି ନୀତିକାନ୍ତି ଉତରୁ ଦିନର 11:45 ତକ୍ ଦର୍ଶନ ଚାଲ୍ବା। ତାର୍ ଉତରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହେବା। ଇସ୍କନର ଅଦିନିଆ ସ୍ନାନଯାତ୍ରା ଆଉ ରଥଯାତ୍ରା ଶାସ୍ତ୍ର ପରମ୍ପରା ବିରୋଧୀ ଆଏ ବୋଲି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍। ରାଜ୍ୟ ଅତିଥି ଭବନଠାରେ ଗଲାକାଲି ଗୋଟିଏ ସାମ୍ବାଦିକ ସମ୍ମିଳନୀ ଜରିଏ ଗଜପତି ମହାରାଜ କହିଛନ୍, 50 ହେଲା ବଡ଼ ଭୁଲ୍ ହୋଇଚାଲିଛେ, ଏଥିର୍ଲାଗି ବିପତ୍ତି ପଡ଼ୁଛେ। ଅଦିନିଆ ସ୍ନାନଯାତ୍ରା ଆଉ ରଥଯାତ୍ରା ବନ୍ଦ କରବାର୍ ଲାଗି ମାୟାପୁରୀକେ 100 ଦସ୍ତାବିଜ ପଠାଯାଇଛେ। ମାସେ ଭିତରେ ଇସ୍କନ ଗଭର୍ଣ୍ଣିଂ ବଡି ଇ ଉପରେ ପଦକ୍ଷେପ ନଉନ୍, ନାଇଁ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଗଜପତି ମହାରାଜ କହିଛନ୍।
ରଥଯାତ୍ରା ଅଧୀନରେ ବନ୍ଦ କରିବାର ନିଷ୍ପତ୍ତି ଇସ୍କନ ମୂଳ ସଂସ୍ଥା ନେଇନାହାନ୍ତି, ତେଣୁ ଶେଷ ଗୋଟେ ତାଙ୍କୁ ଆମର ମତ ତାଙ୍କ ପାଖରେ ଆଜି ପହଞ୍ଚିଲା। ଏଇଟା ହଉଛି ଆମର ଚୂଡ଼ାଙ୍ଗ ଆଉ ଶେଷ ପୂର୍ଣ୍ଣାଙ୍ଗ ନିଷ୍ପତ୍ତି, ଯାହାକି ମ୍ୟାନେଜିଂ କମିଟି 3 ଅନୁମୋଦନ କରିସାରିଛନ୍ତି। ଆଉ ଆମେ ଆଶା କରୁ ଯେ ଇସ୍କନ ସଂସ୍ଥା ତାଙ୍କର ଯେଉଁ ମୂଳ ସଂସ୍ଥା ମାୟାପୁରରେ ଗଭର୍ଣ୍ଣିଂ ବଡି କମିଶନ, ସେମାନେ ୟାକୁ ଅନୁଧ୍ୟାନ କରିକି ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବେ।
ଏ ସମ୍ମିଳନୀଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀବିଲ୍ ଯୋଗ ଦେଇଥିଲେ। ରାଜ୍ୟ ସରକାର ଇ ମାସେ ଚାଷୀମାନଙ୍କୁ 80,014 ୟୁରିଆ ସାର ଯୋଗାଇ ଦେବେ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ଭୁବନେଶ୍ୱରଠାରେ ଗଲାକାଲି ସାର ଯୋଗାଣ ସ୍ଥିତିର ସମୀକ୍ଷା କରିକରି ସମବାୟ ମନ୍ତ୍ରୀ କହିଛନ୍, ମାର୍କଫେଡ୍ ତରଫୁ ପ୍ୟାକ୍ସ ଲ୍ୟାମ୍ପସ୍ ଜରିଏ ଚାଷୀମାନଙ୍କୁ 100% ସାର ଯୋଗାଇ ଦିଆଯିବା, ଏଥି କେନ୍ସି ଅସୁବିଧା ନାଇଁ ହୁଏ। ସରକାର ଶୃଙ୍ଖଳିତ ସାର ଯୋଗାଣ ବ୍ୟବସ୍ଥାକେ ଗୁରୁତ୍ୱ ଦେଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ପେଶିଆଲ ଓଟିଇଟି ଆଇବା 27 ଦିନ ହେବା। ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ପରିଚାଳିତ ହେଉଥିବା ଏହି ପରୀକ୍ଷା 2 ସିଟିଂଟି କରାଯିବା। ପହିଲା ପେପର ସକାଳ 9:00 9:30 ତକ ଆଉ 2 ପେପର ମଧ୍ୟାହ୍ନ 2:00 4:30 ତକ ହେବା। ଏଥିଲାଗି ପରୀକ୍ଷାର୍ଥୀମାନେ ଆଇବା 17 ବୋର୍ଡ଼ ୱେବ୍ସାଇଟ୍ନୁ ଏଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ନୂଆପଡ଼ା ଜିଲ୍ଲା ସମ୍ମିଳନୀ କକ୍ଷନ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଟି ହୋଇଥିବା କାର୍ଯ୍ୟକ୍ରମଟି ଡ୍ରପ୍ ଆଉଟ୍ ଆଉ ସ୍କୁଲ ନାଇଁ ଯାଇଥିବା ଛୁଆମାନଙ୍କର ବିଷୟରେ ଆଲୋଚନା କରାଯାଇଥିଲା। ବୈଠକର ସୂଚନା ଅନୁସାରେ ଜିଲ୍ଲାର 5,807 ଛାତ୍ରଛାତ୍ରୀ ପାଠପଢ଼ାନୁ ବଞ୍ଚିତ ଅଛନ୍। ସେଥିର୍ ଭିତରୁ 4,735 ଛାତ୍ରଛାତ୍ରୀ ଅଧାନୁ ପାଠପଢ଼ା ଛାଡ଼ିଥିଲା ବେଳେ 1,072 ଛାତ୍ରଛାତ୍ରୀ ବିଲକୁଲ ସ୍କୁଲ ନାଇଁ ଯାଇ। ଏହି ଛାତ୍ରଛାତ୍ରୀମାନଙ୍କୁ ଫେର ଘାଏ ସ୍କୁଲ ମୁହାଁ କରବାର ଲାଗି ଚେଷ୍ଟା କରାବାକେ ବୈଠକଟି ଆଲୋଚନା ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫୁ ଭବାନୀପାଟଣା ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରନ ଜାତୀୟ ଚକ୍ଷୁଦାନ ପକ୍ଷ ପାଲିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିହାରେନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକରି ଚକ୍ଷୁଦାନର ମହାନତା ବାବଦେ ବୁଝାଇଥିଲେ। ସେପ୍ଟେମ୍ବର 8 ତ ହେବାର୍କେ ଥିବାର ଚକ୍ଷୁଦାନ ପକ୍ଷ ଅବସରରେ ଜିଲ୍ଲା ଆର୍ ବ୍ଲକ ସ୍ତରନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। লঘুচাপ প্রভাবটি রাইজে বর্ষা লাগি রয়েছে। আইবা চব্বিশ ঘণ্টা ভিতরে রাজ্যের বড়ভাগি জেলা ন বিজলি ঘড়ঘড়ি সাগে জবর বর্ষা হইপারে। সুন্দরগড়, ময়ূরভঞ্জ, কেন্দুঝর, গঞ্জাম আর গজপতি জেলা ন ঘড়ঘড়ি সহিত অতি জবর বর্ষা হইপারে বলে ভুবনেশ্বর আঞ্চলিক পানিপাগ বিজ্ঞান কেন্দ্র তরফ সূচনা জারি করা যাইছে। এছিনি আঞ্চলিক খবর ইন শেষ হল। আরবলার আঞ্চলিক খবর শুনিপারবে রাতে ৭:০২ থি। জুহার।